ଭକ୍ତବୃନ୍ଦ, ଜଗନ୍ନାଥ ମହାପ୍ରଭୁ ବରୁଣ ଦୋଳାଣୀ ଶ୍ରୀକ୍ଷେତ୍ର ଅଧିଶ୍ୱରୀଙ୍କୁ ମାତ୍ର 2 ଦିନ ପାଇଁ କହିକି ଯାଇଥାନ୍ତି ଗୁଣ୍ଡିଚା ନଗରକୁ। ଠାକୁରାଣୀ ଅନେଇ ଅନେଇ 9 ଦିନ ପରେ 10 ଦିନ ହେଇଯାଏ, ଦଶମୀ ହେଇଯାଏ। ବରୁଣ ଦୋଳାଣୀ ଶ୍ରୀକ୍ଷେତ୍ର ଅଧିଶ୍ୱରୀ ରାଗି ଯାଆନ୍ତି, ପଞ୍ଚମ ହେଇଯାଆନ୍ତି ମା ଠାକୁରାଣୀ। ଗୋଟିଏ ଆପଣଙ୍କୁ ସେଭଳିଆ ଗୀତ ଶୁଣୁଛି, ବାହୁଡ଼ା ଦଶମୀ ଗୀତ। ଆପଣ ମାନେ ଧୀର ଧୀମନ୍ତ ମଣ୍ଡଳୀ ଧ୍ୟାନ ଦେଇ ଟିକେ ଶୁଣିବେ, ମୁଁ ନିଜସ୍ୱ ରଚନା। ଆଲୋମା ଲକ୍ଷ୍ମୀ ସାନ୍ତାଣୀ ତମର ସିଏ ଆସିଗଲେଣି, ଜଗନ୍ନାଥ ମହାପ୍ରଭୁ ଆହୁରି ଆସୁଛନ୍ତି। ଦାସୀମାନେ ସଖୀମାନେ ଭକ୍ତମାନେ କହୁଛନ୍ତି, ମା ଟିକେ ଜଳା କବାଟରେ ଚାହିଁ ଦିଅନ୍ତୁ ଭକ୍ତମାନେ କେମିତି ଜଗନ୍ନାଥ ମହାପ୍ରଭୁ ପ୍ରେମ କରୁଛନ୍ତି। ହା ହା, ଅପୂର୍ବ ଦୃଶ୍ୟ। ଧନ୍ୟ ଭକ୍ତ ବୃନ୍ଦ, ଧନ୍ୟ ଜଗନ୍ନାଥ। ଆଲୋମା ଲକ୍ଷ୍ମୀ ସାନ୍ତାଣୀ, ଆଲୋମା ବାଇ ଠାକୁରାଣୀ ସାନ୍ତେ ପରା ଆସିଗଲେଣି। ଆଲୋମା ବାଇ ଠାକୁରାଣୀ ମଣିମା ପରା ବାହୁଡ଼ିଲେଣି। ଟିକେ ମା ଚାହୁନ, ଜଳା କବାଟିରେ ମହାଲକ୍ଷ୍ମୀ ସାନ୍ତାଣୀ ଚାହିଁଦେଲେ, ସାନ୍ତାଣୀ ଟିକେ ଅନେଇ ଦେଲେ ମହାପ୍ରଭୁ। କ'ଣ ଦେଖିଲେ?
ଚକା ଚନ୍ଦ୍ରମୁଖ ଦେଖାଗଲାଣି, ପାନଖିଆ ପାଟି ଦେଖାଗଲାଣି।
ପାନ ଖିଆ ଅଧ, ଏତେ ପାନ ଖାଆନ୍ତି ଜଗନ୍ନାଥ ମହାପ୍ରଭୁ ତାହା କାହାକୁ ଜଣା ନାହିଁ। ସେ ରଙ୍ଗ ଅଧର ପାନ ଖିଆ ଅଧର, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାଷାରେ।
ଯାହା ହେବାର ହେଲାଣି, ଆଉ ମନଟା ଖଟା କରନି।
ଭକ୍ତମାନେ କହୁଛନ୍ତି,
ଯାହା ହେବାର ହେଲାଣି, ଆଉ ମନଟା ଖଟା କରନି। ତମେ ପ୍ରଭୁଙ୍କ ଜଗତ ବିରତି ଦେଖି ମାନ କରନି, ତମେ ପ୍ରଭୁଙ୍କ ଜଗତ ବିରତି ଦେଖି ମାନ କରନି। ଆଲମା ବାଇ ଠାକୁରାଣୀ, ହଁ ଆଲମା ଲକ୍ଷ୍ମୀ ସାନ୍ତାଣୀ ତମର ସିଏ ଆସିଗଲେଣି। ଆଲମା ଲକ୍ଷ୍ମୀ ସାନ୍ତାଣୀ ସାନ୍ତେ ପରା ଆସିଗଲେଣି।
ହରିବୋଲ ହୁଳହୁଳି ପକାଉଛନ୍ତି, ଜଗନ୍ନାଥ ମହାପ୍ରଭୁ ଆଜି ବିଜେ କରୁଛନ୍ତି ବଡ଼ ଦେଉଳକୁ। ଆହା, ଲକ୍ଷ୍ମୀନାରାୟଣ କଳି ହବ, ଭକ୍ତ ସହିପାରୁନି, କ'ଣ କହୁଛି ଜାଣନ୍ତି?
ଗୁଣ୍ଡିଚା ମନ୍ଦିର ପହଣ୍ଡିଲେ ପ୍ରଭୁ ଭାଇ ଭଉଣୀକି ଧରି, ଗୁଣ୍ଡିଚା ମନ୍ଦିର ପହଣ୍ଡିଲେ ପ୍ରଭୁ ଭାଇ ଭଉଣୀକି ଧରି, ଲୀଳା କରି କରି ଆସୁଛନ୍ତି ପ୍ରଭୁ ତନୁ ଦିଶେ କୁଟା ପରି, ତାଙ୍କ ତନୁ ଦିଶେ କୁଟା ପରି।
ଆଉ ସେ ଶରୀର ତେଜ ନାହିଁ, ମା ସାନ୍ତାଣୀ ଉପଲବ୍ଧି କରୁଛନ୍ତି ଜଗନ୍ନାଥ ମହାପ୍ରଭୁକୁ। ଆହା,
ଗୁଣ୍ଡିଚା ମନ୍ଦିର ପହଣ୍ଡିଲେ ପ୍ରଭୁ ଭାଇ ଭଉଣୀକି ଧରି, ଲୀଳା କରି କରି ଆସୁଛନ୍ତି ପ୍ରଭୁ ତନୁ ଦିଶେ ହତ ଶିରି। ଭକତ ସଙ୍ଗରେ ନାଟ କରନ୍ତି କଳା ପ୍ରେମିକ, ଭକତ ସଙ୍ଗରେ ନାଟ କରନ୍ତି କଳା ପ୍ରେମିକ।
ହୁଳହୁଳି ହରି ବୋଲ କର ତାଳି, ହରିବୋଲ। ଆପଣମାନେ କର ତାଳି ଦିଅନ୍ତୁ ଭକ୍ତବୃନ୍ଦ, ମହାପ୍ରଭୁ ଜଗନ୍ନାଥ ବଡ଼ ଦୋଳକୁ ବିଜେ କରୁଛନ୍ତି। ଆହା, ଅପୂର୍ବ ଦୃଶ୍ୟ ଜଗନ୍ନାଥ ମହାପ୍ରଭୁଙ୍କର।
ହୁଳହୁଳି ହରି ବୋଲ କର ତାଳି, ମନକୁ କରେ ଉଚାଟ ଗୋ, ହୁଳହୁଳି ହରି ବୋଲ କର ତାଳି, ମନକୁ କରେ ଉଚାଟ, ମନକୁ କରେ ଉଚାଟ।
ଟିକେ ଭାଇମାନେ ରହିଯାଅ। ଆହା, କି ଦୃଶ୍ୟ! ମା ସାନ୍ତାଣୀଙ୍କ ଭକ୍ତ ବୁଝଉଛି, କ'ଣ ବୁଝଉଛି?
ଶୁଣ ଶୁଣ ମା ସାନ୍ତାଣୀ,
ଠାକୁରାଣୀ କ'ଣ କଲା, ସିଂହଦ୍ୱାରକୁ ଟିକେ କିଳି ଦେଉଥିଲେ ରାଗରେ। ସେତିକବେଳେ ମୁଁ କହିଲି, ମା
ଶୁଣ ଶୁଣ ମା ସାନ୍ତାଣୀ, ଆଉ ସିଂହଦ୍ୱାର ଯା କିଳନି, ଏ ତ ନୀତି ଦିନିଆ ଘଟଣା ତାଙ୍କର କିବା ଜାଣନି, ଏ ତ ନୀତି ଦିନିଆ ଘଟଣା ତାଙ୍କର ମା ସାନ୍ତାଣୀ। ଆଲମା ଲକ୍ଷ୍ମୀ ସାନ୍ତାଣୀ ଏଇଟି, ଆଲମା ବାଇ ଠାକୁରାଣୀ।
ଟିକେ ଚାହମ, ମହାପ୍ରଭୁ ଜଗନ୍ନାଥ କେନ୍ଦ୍ର ହଲି ହଲି ଝୁଲି ଝୁଲି ଆସୁଛନ୍ତି। ଆହା, ଅପୂର୍ବ ଅପୂର୍ବ। अरुण दुलाणी श्रीक्षेत्र अधिश्वरी माँ नारायणी को डरी डरी भय करी करी ए पुओ कहिला माँ खराबे भाबे गोटे कथा मन को आसूँ कह माँ अन मत कह ये पुओ कौन कह देखा मुझे माँ प्रभु को मोर ये जगन्नाथ महाप्रभु ये भल पाती भक्त मैंने आप देखे आपण पति आपण स्वामी आपण सी आहार नुहति जगन्नाथ महाप्रभु को भक्त मैंने निजर घरी पाई निकट में पाई छाड़ा कौन इच्छा तेरे कौन कहले भक्त मैंने
निकट रे पाई प्रभु को भकते छाड़ा नुहे सहज निकट रे पाई प्रभु को भकते छाड़ा नुहे सहज बड़ दांडे खोला प्रीति करुछंती बड़ दांडे खोला प्रीति करुछंती नाही टिके मुखे लाज नाही टिके मुखे लाज
कौन है जानती जमी गोपवाणी माने मकरंद पान करते वृंदावन धाम से भाया आज पाई पादर मकरंद झड़ी पड़ी हाथ रू मकरंद झरी पड़ी श्रीमुखर मकरंद रस धरी पड़ी भक्त मैंने पान कर लगी हा
मकरंद पान करी तरी थिले ब्रजवाणी मकरंद पान करी तरी थिले ब्रजवाणी से मकरंद बांटुंट प्रभु भक्त को प्रेम करी गो से मकरंद बांटुंट प्रभु भक्त को प्रेम करी भक्त को प्रेम करी तमें जमारू व्यस्त हुनी
माँ सांताणी का मिनती हूँ आपण मान पाखे माँ सांताणी नवेदन करुचे भक्त
तमें जमारू व्यस्त हुनी प्रभु तुमको भूली जीवे
कहीं
हाथी बुलुले रजा से हाथी माँ सांताणी हाथी बुलुले रजा से हाथी माँ सांताणी आलो माँ बाई ठाकुराणी सिंह दुआरा